ତାର ଇନ୍ଦ୍ରିୟ ମାନଙ୍କର କ୍ଷମତା କମ।
ବଚନ ଗୋଟିଏ ଜୀବ ଗୋସ୍ୱାମୀଙ୍କ ମତରେ ଭାଗବତରେ ସେ ଧ୍ୟାନ ଦେଇଛନ୍ତି, ବଚନ କ'ଣ କରେ, ଇନ୍ଦ୍ରିୟ କ'ଣ, ବାକ୍ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ ଉତ୍ତେଜିତ କରେ ଆଉ ବାକ୍ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ ଶାନ୍ତ କରେ। ଯେଉଁମାନଙ୍କର ବଚନ ସଂଯମତା ନାହିଁ ତାଙ୍କର ସବୁବେଳେ ଇନ୍ଦ୍ରିୟ ବିକ୍ଷିପ୍ତ, ସେ କୌଣସି କୌଣସି ଜିନିଷକୁ ଧ୍ୟାନରେ କରିପାରିବେନି, ସବୁ କିଛି କଲେ ବି କ'ଣ କେଉଁଟା ସୁସ୍ଥ ହେବନି, ଧ୍ୟାନ ହେବନି, ଧ୍ୟାନପୂର୍ଣ୍ଣ ହେବନି, ବା ଭଗବତ ଭଗବାନଙ୍କର ସେବା ଉପଯୋଗୀ ହେବନି। ବଚନ କ'ଣ କରେ, ସବୁବେଳେ ମନଟାକୁ ବିକ୍ଷିପ୍ତ କରେ। ସେଥିପାଇଁ ସାଧୁମାନଙ୍କର ଗୋଟେ ଗୁଣ, ଯେଉଁ ଭକ୍ତର ଗୋଟେ ଗୁଣ, ତା ଭିତରେ ମୌନୀ ଗୋଟେ ଗୁଣ ଅଛି, ଭକ୍ତର ଯେଉଁ ଲକ୍ଷଣ ସବୁ ରଖାଯାଇଛି ତା ଭିତରେ ଗୋଟେ ମୌନୀ। ମୌନୀ ମାନେ କ'ଣ, ମୌନୀ ମାନେ ନୁହେଁ ଯେ ପାଟିଟା ବନ୍ଦ କରିବା, କଥା ନ କହିବା, ଆବଶ୍ୟକ ହିସାବରେ କଥାବାର୍ତ୍ତା କରିବା। ବଚନରେ ଶକ୍ତି ନଷ୍ଟ ହେଉଛି, ସମୟ ନଷ୍ଟ ହେଉଛି, ଆଉ ଇନ୍ଦ୍ରିୟ କ୍ଷୋଭକାରୀ ହେଉଛନ୍ତି, ଆଉ ହୃଦୟରେ ଅବାଞ୍ଛିତ ଜିନିଷ ଗୁଡ଼ାକ ସବୁ ଆସିବ, ଅବାଞ୍ଛିତ ଯେଉଁଗୁଡ଼ାକ ଆବଶ୍ୟକ ନାହିଁ ସେଗୁଡ଼ାକ ସବୁ ଅନେସେସରି। ଏଇ ଯେଉଁ ମୋବାଇଲ ଆସିଗଲା ପରେ ଏଗୁଡ଼ାକ ସମାଜକୁ ବହୁତ କ୍ଷତି କରିଦେଇଛି, ଯେଉଁଟାକି ଅପୂରଣୀୟ କ୍ଷତି, ଆଉ ବିଶେଷ କରି ଭକ୍ତମାନଙ୍କ ଜୀବନରେ ଅପୂରଣୀୟ କ୍ଷତି କରିଦେଇଛି। ୟା ପୂର୍ବରୁ କିଛି ତୁମେ କମ୍ୟୁନିକେସନ କରିପାରୁନଥିଲ, ବାଧ୍ୟ ହେଇ କ'ଣ କରିବ, ଯେତେବେଳେ କମ୍ୟୁନିକେସନ କିଛି କରିପାରିବନି, ବାଧ୍ୟ ହେଇ କ'ଣ କରିବ, ତୁମେ ବସିବ, ଜପ କରିବ ନା ଭଜନ କରିବ ନା ତୁମେ ସେବା କରିବ, ଆଉ ମୁଣ୍ଡ ବୁଲି 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 ଚୁପଚାପ ରହିବ, ଆଉ ଏଇଟା କ'ଣ, ବର୍ତ୍ତମାନ ଗୋଟେ କମ୍ୟୁନିକେସନ ସୁବିଧା ହେଇଗଲା ନା, କମ୍ୟୁନିକେସନ ଯେତେ ଶୀଘ୍ର ଯାଇକି ଆମେ ଗୋଟେ ଲୋକ ପାଖରେ ପହଞ୍ଚି ପାରୁଛେ, ଭଲ ଲୋକ ହଉ ଖରାପ ଲୋକ ହଉ, ଆମେ ଗୋଟେ ଲୋକ ପାଖରେ ଯାଇ ପହଞ୍ଚି ପାରୁଛେ, କେତେ ଦୂରରେ ରହିଛେ କିଛି ନାହିଁ, ବିଦେଶ ହଉ ଯୁଆଡ଼େ ହଉ ସାଙ୍ଗେ ସାଙ୍ଗେ ପହଞ୍ଚି ପାରୁଛେ। ଉପକାର ଯେତିକି କରିଛି ମିଡ଼ିଆ, ପରମାର୍ଥ ଦୃଷ୍ଟିରୁ ଯଦି ବିଚାର କରାଯାଏ ନିରପେକ୍ଷ ଭାବରେ, ଅପକାର କାହା ପାଇଁ କରିଛି, ଭଜନାନନ୍ଦୀମାନ ଲୋକମାନଙ୍କ ପାଇଁ ବହୁତ ଅପକାର କରିଦେଇଛି, ବା ଯେଉଁମାନେ ପ୍ରୋଗ୍ରେସ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ବଡ଼ ବାଧକ କରିଦେଇଛି। ବିଷୟ ଅନର୍ଥ ବିଭିନ୍ନ ବସ୍ତୁକୁ ଆଣିକି ଚିତ୍ତକୁ କ୍ଷୋଭିତ କରୁଛି ଏସବୁ ଜିନିଷ, ଆଉ ଏଇଟା ବର୍ତ୍ତମାନ ଗୋଟେ ଜୀବନର ଯେଉଁ କମ୍ୟୁନିକେସନଟା ବର୍ତ୍ତମାନ ଜୀବନର ଗୋଟେ ଅପରିହାର୍ଯ୍ୟ ଅଙ୍ଗ ହେଇଗଲାଣି। ଯେମିତି ଆଗରୁ ବ୍ୟାଙ୍କରେ ଯେତେବେଳେ ଏକାଉଣ୍ଟ ଖୋଲା ହଉଥିଲା କିନ୍ତୁ ମୋବାଇଲ ନମ୍ବର କିଏ ମାଗୁଥିଲା, ବର୍ତ୍ତମାନ ଗୋଟେ କମ୍ପଲସରି କରିଦେଇଛି, ତୁମେ ଦେବାକୁ ପଡ଼ିବ ଗୋଟେ, ତୁମେ ଯୁଆଡ଼େ ଯାଉ ତୁମେ ଗୋଟେ କମ୍ପଲସରି କରିଦେଲାଣି, ତା ବିନା ତୁମେ ବଞ୍ଚି ପାରିବନି। ଯେମିତି ଗୋଟେ ନାଗରିକ ନୁହେଁ, ମୋବାଇଲ ନାହିଁ ମାନେ ତୁମର କିଛି ଗଭର୍ଣ୍ଣମେଣ୍ଟ ପ୍ରୁଫ୍ ନାହିଁ, ଏଭଳିଆ ସବୁ ଜୀବନ ଶୈଳୀ କରିଦେଉଛି, ଯେଉଁଟାକି ପରମାର୍ଥର ଗୋଟେ ଅପୂରଣୀୟ କ୍ଷତି। ଚିତ୍ତ ବିକ୍ଷିପ୍ତ ହେବ, ମନ ସବୁବେଳେ ଚଞ୍ଚଳତା ରହିବ, କୌଣସି କାର୍ଯ୍ୟ ଧ୍ୟାନପୂର୍ଣ୍ଣ ହେଇପାରିବନି। ଗୋଟିଏ ଲୋକର ଭାବନାଟା ଶୁଦ୍ଧ ହୋଇ, ଯେମିତି ପାଣିଟା ଯେତେ ଆମେ ଗୋଳଉଥିବା, ପାଣିଟାକୁ ଯେତେ ଆମେ ଷ୍ଟିଅରିଂ ଯେଉଁଟା ଗୋଳେଇବା, ସେଟା କ'ଣ, ତାର ଯେତେ ମଇଳା ଅଛି ସବୁ ଘୁରୁଥିବ, ତ ଛାଡ଼ିଦେଲେ ସେ ବସିଯିବ। ମନ ଗୋଟେ ସେଇଭଳି ଜିନିଷ, ମନରେ ବିଭିନ୍ନ ଚିନ୍ତନ ଆସିଲେ, ବିଭିନ୍ନ ଲୋକର ବିଭିନ୍ନ କଥା ଆସିଲେ, ସେଟା ଭଲ ହେଇପାରେ, ଖରାପ ହେଇପାରେ, ଖୁସିକର ହେଇପାରେ, ପ୍ରୀତିକର ହେଇପାରେ, କିନ୍ତୁ ସେ କ'ଣ କରିବ, ଆମକୁ ସବୁବେଳେ ଗୋଳେଇଲେ ଶାନ୍ତ କରିବାକୁ ଦେଲେ, ତେଣୁ କର୍ତ୍ତବ୍ୟ ଉପରେ ନିଷ୍ଠତା ଆସିବନି। ଆଉ ବିଶେଷ କରି ଆମର ଯେଉଁ ସେବା ଭଜନ ତାପରେ ଧ୍ୟାନ ଆସିବନି, ଧ୍ୟାନପୂର୍ବକ କିଛି କରିହେବନି। ବଚନ ବହୁତ ସଂଯମ ରହିବା ଦରକାର, ବହୁତ ଅନର୍ଥକାରୀ, କେବଳ ଭଗବାନଙ୍କର କଥା, ଭଗବତ ସମ୍ବନ୍ଧୀ, ଏମିତି ଗୋଟେ ରିଲେସନସିପ୍, ଫ୍ରେଣ୍ଡସିପ୍, ଏସବୁ ଆମ ଜୀବନର କିଛି ବହୁତ କିଛି ଆବଶ୍ୟକ ଅଛି ତା ନୁହେଁ। ବଚନ ନ କହିବା ଯେ ଠିକ ନା, ଆବଶ୍ୟକ ଯଥାର୍ଥ ବଚନ ଯେତିକି ଆବଶ୍ୟକ ସେତିକି କହିବା ଦରକାର, ଏବଂ ଭଗବତ ସମ୍ବନ୍ଧୀ ସେବା ଉପଯୋଗୀ ହେବା ଦରକାର, ଅନ୍ୟସେସରି ଟକ୍ କିଛି ଆବଶ୍ୟକ ନାହିଁ। କାରଣ ଯାହାର ବଚନର ସଂଯମତା ନାହିଁ ତାର ସେତେ ଅଧିକା ଦୋଷ ଆସିବ, ଦୋଷଟା ବଚନରୁ ଆସେ, ଯାହାର ଯେତେ ଦୋଷ ଆଜି ଦେଖାଯାଉଛି ତାର ବଚନରୁ ଦେଖାଯିବ ବେଶୀ, ଯେତେ କମ୍ କହିବ ସେତେ କମ୍ ଦୋଷ ତୁମର ବାହାରିବ, ଯେତେ ଅଧିକ କହିବ ଅଧିକା ଦୋଷ ଲୋକ ଦେଖିବେ, ଅଧିକା ଦୋଷ ହିଁ ବାହାରିବ, ବିକ୍ଷିପ୍ତ ରହିବ ମାନେ ଚଞ୍ଚଳତା ରହିବ, ଗୋଟେ ବାଚାଳତା ଯାହାକୁ କୁହାଯାଏ ଆସିବ। ସେଥିପାଇଁ ଗୁରୁଜନମାନଙ୍କ ତ ବଚନ ବହୁତ ସଂଯମରେ କୁହାଯାଏ, ଭଗବାନ କୃଷ୍ଣ ଏଭଳି ସୁନ୍ଦର ଭାବରେ କହୁଛନ୍ତି, ଯୁକ୍ତିଯୁକ୍ତ ଭାବରେ କହୁଛନ୍ତି, ଅପ୍ରୀତିପୂର୍ଣ୍ଣ ଭାବରେ କହୁଛନ୍ତି, ଶାସ୍ତ୍ରରୁ ଉଦ୍ଧୃତ କରି କହୁଛନ୍ତି। ବଚନରେ ଏଇଟା ହେଉଛି ଚୈତନ୍ୟ ମହାପ୍ରଭୁ ଶିଖିଛନ୍ତି, ମହାପ୍ରଭୁ କେତେବେଳେ କମ୍ପ୍ରମାଇଜ୍ କରିନାହାନ୍ତି, ମହାପ୍ରଭୁ କୌଣସି ହିସାବରେ କାହା ସହିତ କେବେ ହେଲେ ଆପୋଷ ମିଳାମିଶା, ଭକ୍ତି ବିନୋଦ ଠାକୁରଙ୍କ ଧାରାରେ, ଭକ୍ତି ବିନୋଦ ଧାରାରେ ବା ଗୌଡ଼ିଓ ଧାରାରେ ଆପୋଷ ମିଳାମିଶାର ନାହିଁ। ଗୋଟେ ଇଂଲିଶ ଯାକୁ ଭକ୍ତିଦାନ୍ତ ଠାକୁର କୁହନ୍ତି ମ୍ୟୁଚୁଆଲ୍ ପ୍ଲିଜିଂ ୱାର୍ଲ୍ଡ, ପରସ୍ପର ପରସ୍ପରକୁ, ଏ ଜଗତରେ ଏମିତି ଚାଲିଛି, ଏମିତି କଲେ ତୁମ ଲୋକ ଭଲ ପାଇବେ, ତୁମେ କାହାକୁ କାହାର ଦୋଷ କହିବନି, ତୁମେ ତାର ଦୋଷ ଜାଣିକି ବି ତାକୁ କହିବ ତୁମେ ଭଲ ଲୋକ, ସେ ତୁମର ଦୋଷ ଜାଣିକି କହିବ ତୁମେ ଭଲ ଲୋକ। ଏଇଟା ମ୍ୟୁଚୁଆଲ ପ୍ରିଜିଂ ୱାର୍ଡ ଓଡ଼ିଆରେ ଯେଉଁଟା କୁହନ୍ତି ନା, ତୁ ତ ମୁତୁରି ମୁଁ ତ ମୁତୁରି, ହେଁସ କାହିଁ ପାଇଁ ଧୋଇବା, ଆଲୋ ମୁତୁରି ଶୋଇବା। ଓଡ଼ିଆରେ ଗୋଟେ ଲୋକମାନେ ଯେଉଁ ଢଗର ମାଗନ୍ତି, ଏଇଟା ଏଇଟା ହେଉଛି ମ୍ୟୁଚୁଆଲ ପ୍ରିଜିଂ ୱାର୍ଡ। ଏ ଜଗତର ବର୍ତ୍ତମାନ ଏଇ ପ୍ରିନ୍ସିପଲ ଉପରେ ଜଗତର ଚାଲିଛି। ଆର ଉପରେ ଭକ୍ତିଧାନ ଶ୍ରେଷ୍ଠ ଠାକୁର ସେ କଥାଟା କହିଲେ, ହୃଦୟର କପଟତାକୁ ଯିଏ ଏତେ ଲୁଚେଇ ଦେଇପାରିଲା ସିଏ ଏତେ ଭଦ୍ର। ସଭ୍ୟ ପୋଷାକ ପିନ୍ଧିକି ତୁମ ହୃଦୟରେ, ଭଦ୍ର ପୋଷାକ ପିନ୍ଧିକି ତୁମେ ହୃଦୟରେ ଯେତେ ପ୍ରକାର ଆବର୍ଜନା କରୁଛି ତୁମ ଭିତରେ ରଖେଇ ଦେଇପାରିଲ, ତାହେଲେ ତୁମେ ଭଦ୍ର। ଯେତେ ଯିଏ ଗୋପନ କରିପାରୁଛି, ଆଉ ବାହ୍ୟରେ ଗୋଟେ ଅଲଗା ଆଚରଣ କରିବାକୁ ପଡିବ। ଏଇଟା ମ୍ୟୁଚୁଆଲ ପ୍ଲେଜିଂ ପଏଣ୍ଟ। ଏତେ ଇଏ ଭୟଙ୍କର ଜଗତ, ଦୋଷ ଦେଖିବା ଆମର ଲକ୍ଷ୍ୟ ନୁହେଁ, କିନ୍ତୁ ଦୋଷୀକୁ ବି ସ୍ୱୀକାର କରିବା ଆମର ଲକ୍ଷ୍ୟ ନୁହେଁ। ଦୋଷୀ ଆମର ଦୋଷ ଦେଖିବାଟା ଆମର କିଛି କାମ ନୁହେଁ, ମାଇଣ୍ଡ ୟୋର ଓନ୍ ବିଜନେସ୍, ଆମ ଡ୍ୟୁଟି ଆମେ କରିବୁ। ଦୋଷ ଦେଖିବା ଆମର କାମ ନୁହେଁ, କିନ୍ତୁ ଦୋଷ ଦୋଷୀ ସହିତ ବି ଆପୋଷ ମିଳାମିଶା କରିବା ଆମର କାର୍ଯ୍ୟ ନୁହେଁ, ସେଥିରେ ଆମେ ବି ଜଣେ ଦୋଷୀ ହେଉ। ଜଗତ ଏଇଟା ଆଶା କରୁନି ବା ସମାଜ ବି ଆଶା କରୁନି, କେହି କ'ଣ ଭକ୍ତ ସମାଜ, ଭକ୍ତ ସମାଜ ସେ ତୁମେ ମୋତେ ଭଲ କୁହ ମୁଁ ତୁମକୁ ଭଲ କହିବି, ସବୁବେଳେ ମୋତେ ତୁମେ ଭଲ କୁହ ମୁଁ ତୁମକୁ ଭଲ କହିବି, ତୁମେ ମୋ ବିଷୟରେ କିଛି କୁହନି ମୁଁ ତୁମ ବିଷୟରେ କିଛି କହିବିନି, ସେମାନଙ୍କୁ ହିଁ ଭଲ ଭକ୍ତ ବୋଲି କୁହାଯିବ। ହଁ, ଆମର କହିବାର କିଛି ଆବଶ୍ୟକ ନାହିଁ, କିନ୍ତୁ ଆମେ ମିଳାମିଶା କରିପାରିବୁନି। ଶାସ୍ତ୍ରର ଯେଉଁ ଅଧିକାର ହିସାବରେ, ମଧ୍ୟମ ଅଧିକାର ହିସାବରେ ସବୁବେଳେ ସେ ନିରପେକ୍ଷ ରହିବ। ଦ୍ୱେଷୀ ଯେଉଁମାନେ ଦ୍ୱେଷୀ, ଯେଉଁମାନେ ଭଗବତ ବିଦ୍ୱେଷୀ ବା ଗୁରୁକୃଷ୍ଣ ବିଦ୍ୱେଷୀ, ଯେଉଁମାନେ ଗୁରୁକୃଷ୍ଣଙ୍କୁ ଅନୁସରଣ କରୁନାହାନ୍ତି, ତାଙ୍କୁ ଆମେ ଉପେକ୍ଷା କରିବୁ। ଉପେକ୍ଷା ମାନେ ତାଙ୍କ ସତୃପ୍ତା ଆଚରଣ କରିବା ନୁହେଁ, କି ନିନ୍ଦା କରିବା ଉଚିତ ନାହିଁ, କିନ୍ତୁ ମ୍ୟୁଚୁଆଲ ପ୍ଲିଜିଂ ଏଇଟା କରିହେବନି। ଏ କପଟିମାନେ କରନ୍ତି, ସେଇଟା କପଟି କପଟ, ତାକୁ ଭଲ ପାଇବେନି ପ୍ରଭୁଜୀ ବୋଲି କହିକି ତାକୁ ପ୍ରଣାମ କରୁଥିବେ, ପୁଣି ତା ଦୋଷଟା ଯାଇ ପରେ ଏଇସବୁ କ'ଣ, ଏଗୁଡ଼ା କ'ଣ, ଏ ବୈଷ୍ଣବ ତାମେ ନା, ଆମେ ଜାଣୁଛେ ତାଙ୍କର ଭଜନ ସାଧନ ବା ତାଙ୍କ ଆଚରଣ ଠିକ୍ ଦୂରରେ ରୁହ, ଦୋଷ ଦେଖୁନୁ, ଦୋଷ ଦେଖିଲେ ତୁମର ଅପରାଧ ହେଲା, କିଛି ଆବଶ୍ୟକ ନାହିଁ। ହଜାର ଲୋକ ହଜାର ଲୋକ ଯାଉଛନ୍ତି ଟ୍ରେନ୍ରେ ଯାଉଛନ୍ତି, କିଏ କେତେ ଆସୁଛି ବିଲକୁ ଯାଉଛନ୍ତି, ଲୋକ ମାଛ ଧରୁଛନ୍ତି, ଆମେ କ'ଣ ଦୋଷ ଦେଖୁଛେ? ଯଦି ଆମେ ସାଧାରଣ ଲୋକର ଦୋଷ ଦେଖୁନା, ଗୋଟେ ଭକ୍ତର କାହିଁ ଦୋଷ ଦେଖିବ? ସେ ତାର ଯାହା କରୁଛି କରୁଥାଉ, ଯାହା କରିବ କରିବ, ତା ଫଳ ସେ ତାର ପାଏ, ତା ବିଷୟରେ ମୁଣ୍ଡ ପୁରିବା ଆମର ଦରକାର ନାହିଁ, କିନ୍ତୁ ପାଖକୁ ଆସେନି, ବି କେୟାରଫୁଲ, ତୁମେ ତୁମ ପଥର ରୁହ, ପାଖକୁ ତୁମେ ଆସେନି। ପାଖକୁ ଆସିଲା ମାନେ ତୁମର ଯେଉଁ ଗୁଣ ଗୁଡ଼ିକ ଅଛି ସେଗୁଡ଼ିକ ଆମକୁ ତୁମ ସହିତ କମ୍ପ୍ରମାଇଜ୍ କରିବାକୁ ପଡ଼ିବ, ତୁମ ଦୋଷ ଗୁଡ଼ିକ ଆମ ପାଖକୁ ପୁଣି ଆସିବ। ସେଥିପାଇଁ ମଧ୍ୟମ ଅଧିକାରୀ ମନା କରାହେଲା। ତୁମେ କେବେ କହିପାରିବନି ମୁଁ ଗୋଟେ କପଡ଼େ ଲୋକ ସାଙ୍ଗରେ ମିଶୁଛି ମୁଁ ସରଳ ନୁହଁ, ସେଟାକୁ ଆମେ ସ୍ୱୀକାର କରିବୁନି। ଯେ ତତ୍ତ୍ୱ ଜାଣିନି ମୁଁ ସମସ୍ତି ସାଙ୍ଗରେ ମିଶୁଛି ମୁଁ ଭଲ ଲୋକ ନୁହଁ, ସେଟା କେବେ ସମ୍ଭବ ହୋଇପାରିବନି। ତୁମେ କପଡ଼ି ସାଙ୍ଗରେ ମିଶିଲେ କ'ଣ ହେବାକୁ ପଡ଼ିବ? କପଟି ହେବାକୁ ପଡ଼ିବ ତୁମକୁ, କପଟର ହୃଦୟକୁ ନ ଆଣିଲେ ତୁମେ କପଟି କେବେ ମିଶିପାରିବନି, ସେ ତୁମର ଫ୍ରେଣ୍ଡସ୍ କେମିତି ହେବ? କପଟି ଲୋକ କେବେ କେବେ ତୁମର ବନ୍ଧୁ ହେବ? କେବେ ବନ୍ଧୁ ହେବନି। ତୁମେ ବନ୍ଧୁ ହେବ ମାନେ ତୁମେ ତା ଗୋଟେ କପଟତା ଆଚରଣ କରୁଛ, ହଁ ତୁମେ ଭଲ, ତୁମେ ଏଇଆ କରୁଛ ତା କରୁଛ, ହଁ କ'ଣ ଯାହା କରୁଛ କର, ମୋର ମୋତେ କିଛି ନ କହିଲେ ଗଲା, ତାହେଲେ ତୁମେ ତା କଥାରେ କ'ଣ ହେଲା, ଗୋଟେ କପଟି ହେଲା। ସେଥିପାଇଁ ଶାସ୍ତ୍ର ମନା କଲା, ତୁମେ ତୁମ ହୃଦୟକୁ ଦୂଷିତ କର ନା, ସେ ତାର ତା ସ୍ଥାନରେ ଅଛି, ତୁମେ ଠିକ୍ ରୁହ। ଏଇଥିପାଇଁ ଘୃଣାର ଏଠି ଶବ୍ଦ ଲାଗିବନି, ନିନ୍ଦା ଶବ୍ଦ ଲାଗିବନି, କେବଳ ଉପେକ୍ଷା ଶବ୍ଦ ଲାଗିଛି। ଉପେକ୍ଷା ଉପେକ୍ଷା ତୁମେ କର୍ତ୍ତବ୍ୟ, ତାର କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ନାହିଁ, ତୁମେ ତୁମର ନିଜ କର୍ତ୍ତବ୍ୟ ରଖ। ଘୃଣା ନିନ୍ଦା ହେଲେ ଅପରାଧ ହେଇଗଲା, ସେ ତ ଗୋଟେ ଜୀବ, ତାର ତାର ପୂର୍ବର ପୁରା କର୍ମ ହିସାବରେ ସେ ତାର ତାକୁ ତାକୁ କ'ଣ ଦରକାର ହୁଏ ତା ସାଙ୍ଗରେ? ପେ ଓବିସେନ୍ସେସ୍ କିପ୍ ଡିଷ୍ଟାନ୍ସ, ପ୍ରଣାମ କର ଦୂର ରୁହ। କିନ୍ତୁ ତୁମେ କେବେ ଭାବିପାରିବନି ମୁଁ ସମସ୍ତଙ୍କୁ ଖୁସି କରିବି ଜଗତରେ,